ସଂସାର ସମସ୍ତେ ଜାଣିଛନ୍ତି ମଦ୍ୟପାନ କଲେ ସ୍ୱାସ୍ଥ୍ୟ ଖରାପ, ଆଉ ଆମିଷ ଖାଇଲେ ସମସ୍ତଙ୍କ ଦେହ ଖରାପ, ଷ୍ଟୋନ୍ ହେଉଛି, ସବୁ ହେଉଛି, ତଥାପି ଏଇଟା ଛାଡ଼ିବା ପାଇଁ କିଏ ହେଲେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଆଉ ଗୋଟେ କାରଣ ହେଉଛି ସଂସାର ସମସ୍ତେ ଦେବାଦେବୀ ପୂଜା କରିବା ପାଇଁ ଯେତିକି ଆକୃଷ୍ଟ ସମୟ ବାହାର କରୁଛନ୍ତି, କିନ୍ତୁ କୃଷ୍ଣଙ୍କ ଭକ୍ତିମାନଙ୍କୁ ଆସିବା ପାଇଁ ସେତିକି ଇଚ୍ଛା ପ୍ରକାଶ କରୁନାହାନ୍ତି କାହିଁକି, ଆର କାରଣ କ'ଣ?
ତେଣୁ ପ୍ରଥମ ପ୍ରଶ୍ନ ହେଉଛି, ଲୋକମାନେ ଜାଣୁଛନ୍ତି ବିଭିନ୍ନ ପ୍ରକାର ଏଇଟା ନିଦା ନିଶା ଦ୍ରବ୍ୟ ସେବନ କଲେ ସବୁ ବିଭିନ୍ନ ପ୍ରକାର ଅସୁବିଧା ହେଉଛି, ରୋଗ ଇତ୍ୟାଦି ହେବ, ଏସବୁ ରହିଛି, ଲୋକମାନେ କାହିଁକି କରୁଛନ୍ତି? ଏଇ ପ୍ରଶ୍ନଟି ଭଗବତ ଗୀତାରେ ଅର୍ଜୁନ ପଚାରିଛନ୍ତି, ତୃତୀୟ ଅଧ୍ୟାୟରେ ଅର୍ଜୁନ ଏ ପ୍ରଶ୍ନ ପଚାରିଛନ୍ତି। ଅର୍ଥାତ୍ କେ ନାମ ପ୍ରଯୁକ୍ତ ଜାଣ ପାପନ ତେରନ୍ତି କରୁଛନ୍ତି, ଅନିଚ୍ଛନ୍ନ ବି ବାସନେ ପରାଧିକ ନିୟୋଜିତ, କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି? ଜାଣିକିରି ମଧ୍ୟ ଯଦି କହିଲେ ଜାଣିକିରି ମଧ୍ୟ ଏଇଟା ସିଗରେଟ୍ରେ ଲେଖାହେଉଛି, ଗିଫ୍ଟ ଟୁ କ୍ୟାନ୍ସର, ମଦ୍ୟପାନରେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି, ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି ତୃତୀୟ ଦେହରେ। ଭଗବାନ କହୁଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମୃଦ୍ଧ ମହାତ୍ମ ମହାପାତ୍ମା ବିଧି ଏନମ୍ ଏ ବୈରିଣମ୍। ଏଇଟା କାହିଁକି ହେଉଛି ନା କାମ କ୍ରୋଧ, କାମ ବିଶେଷ ଭାବରେ କାମରୁ ଆରମ୍ଭ ହେଉଛି, ଏଇଟା କାମଟା କାହିଁକି ଯାଉଛି ନା କ୍ରୋଧ ଗୁଣ, ବହୁତ ଗୁଡ଼ିଏ ଗୁଣ ରହିଛି, ଗୁଣର ପ୍ରଭାବ ରହିଛି, ସତ୍ୱ ରଜ ତମ ତିନି ଗୁଣ ରହିଛି, ତେଣୁ ରଜ ଗୁଣର ପ୍ରଭାବରେ ବିଭିନ୍ନ ପ୍ରକାର ଯେଉଁ କାମନା ଆସୁଛି, ଏଇ କାମ ଆସ କ୍ରୋଧ ଆସ ରଜଗୁଣ ସବୁ ମହାସନ ମହାପାତ୍ମା ରଜଗୁଣର ବଶବର୍ତ୍ତୀ ହେଇ ସେମାନେ ଏଇ ନିଶାଦ୍ରବ୍ୟ ସେବନ କରୁଛନ୍ତି। ତେଣୁ ଯଦିଓ ସେମାନେ ଜାଣୁଛନ୍ତି ନିଶାଦ୍ରବ୍ୟ ସେବନ କଲେ ତାଙ୍କର ଦେହ ଖରାପ ହେବ ଏବଂ ତାଙ୍କର ଧନ ମଧ୍ୟ ନଷ୍ଟ ହେବ, ପାନ ବିଡ଼ି ଗୁଣ ଛୋଟିଆ ନିଶା ଜଣେ ପଡ଼ାରେ ହିଁ ଟାଣି କରିଥାଏ, ଓଡ଼ିଆ ଆମର ଉଠାଗ ରହିଛି, ତେଣୁ ଜାଣିକି ମଧ୍ୟ ସେମାନେ କରୁଛନ୍ତି କାହିଁକି ନା ମହାସନ, ହଁ ଏଇ ଗୋଟିଏ ଥର ସିଗରେଟ୍ ଟାଣିଦେବି ଆଉ ଟାଣିବି ନାହିଁ, ଏଇଭଳିଆ ଚିନ୍ତାରେ କରୁଛନ୍ତି, କିନ୍ତୁ ଯେତେ ସିଗରେଟ୍ ଟାଣିଲେ ମଧ୍ୟ ପୁଣି ଆଉ ଥରେ ଇଚ୍ଛା ମହାସନ ଯେତେ ବ୍ୟବହାର ଭୋଗିପାରେ ମଧ୍ୟ ସେ ଶେଷ ହେବ ନାହିଁ, କାମଟା ବନ୍ଦ ସରିଯିବ ନାହିଁ, ପୂର୍ତ୍ତି ହେବ ନାହିଁ, ଆହୁରି ଇଚ୍ଛା ହେବ କାମନା ବଢ଼ି ବଢ଼ି ଆସିବ। କ'ଣ ଧାୟତେ ବିଶ୍ୱାନ ପୁରୁଷ ସଙ୍ଘ ସ୍ତେଷି ପଦାୟତେ ସଂଘା ସଂଜାୟତେ କାମ କାମ କ୍ରୋଧ ବିଜାୟତେ, କାମରୁ ଲୋଭ ଆସୁଛି, ଗୋଟିଏ କାମନା ପୂରଣ ହେଲେ ପୁଣି ଲୋଭ ଆସିବ, ଆଉ ଗୋଟିଏ କାମନା ବଢ଼ିଯିବ, ତେଣୁ ଭଗବାନ କହିଲେ ଏମାନେ ହେଉଛନ୍ତି ଆମର କୈରୀ, ଏମାନେ ମୋର ଶତ୍ରୁ। ଏ ଶତ୍ରୁ କେଉଁଠି ଅଛନ୍ତି ନା ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ଉଚ୍ୟତେ ଏତେ ବିମୁହେଶ ଜ୍ଞାନମାତେ, ଆମର ଇନ୍ଦ୍ରିୟ ସବୁ ରହିଛି, ଚକ୍ଷୁ ମାଧ୍ୟମରେ ଆମେ ଦର୍ଶନ କରୁଛେ, ଏଠି ମଧ୍ୟ କାମନା ରହିଛି, ତେଣୁ ଚକ୍ଷୁଟା ହେଉଛି କେମିତି ଏତକୁ ସୁନ୍ଦର ରୂପ ଦେଖିବ, ସେଭଳି ଭାବରେ କର୍ଣ୍ଣ ଇନ୍ଦ୍ରିୟ ସବୁ ରହିଛି, ଆମର ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଏଠି ସବୁ ଏଇ କାମ କ୍ରୋଧ ସବୁ ରହୁଛନ୍ତି, ମନ ଇନ୍ଦ୍ରିୟଙ୍କ ଉପରେ ରହୁଛନ୍ତି ମନ, ତା ଉପରେ ରହୁଛି ବୁଦ୍ଧି, ତେଣୁ ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ମୁଖ୍ୟତେ, ଏ କାମ କ୍ରୋଧର ଯେଉଁ ସ୍ଥାନ କେଉଁଠି ରହୁଛି ନା ଏଇ ଇନ୍ଦ୍ରିୟ ମନ ବୁଦ୍ଧିମାନଙ୍କରେ ସବୁ ରହିଛନ୍ତି ସେମାନେ, ତେଣୁ ସେମାନେ ଆମର ଇନ୍ଦ୍ରିୟ ମନକୁ ସବୁ ମୋହ କରୁଛନ୍ତି, ଏତେ ବିମତ ଜ୍ଞାନ ଆମର ଜ୍ଞାନକୁ ଆବୃତ କରି ରଖୁଛନ୍ତି, ତେଣୁ କେମିତି ଆମେ ଏଥିରୁ ମୁକ୍ତ ହେବା ନା ଆମର ବୁଦ୍ଧିକୁ ଯଦି ଆମେ ଭଗବାନଙ୍କୁ ସହିତ ଯୁକ୍ତ କରିବା, ଏବଂ ବୁଦ୍ଧି ପରମ ବୁଦ୍ଧ ସଂସ୍ତଥା ବାଣମାତ୍ମନା, ଆମର ମନକୁ କେମିତି ଆମେ ସଂଯତ କରିପାରିବା ନା ଆମର ବୁଦ୍ଧିକୁ ଯଦି ଭଗବାନ ସହିତ ଯୁକ୍ତ କରିବା, ଭଗବାନ ସେବାରେ ଯଦି ଆମକୁ ଲଗେଇବା, ନିଜେ ଭଗବାନ ସେବାରେ ଲାଗିକି ରହିବା, ତାହେଲେ ଆମର ସଭି ମନ କୃଷ୍ଣ ପଦାବାରେନ୍ଦ୍ରୟ ମନଟା ଯେତେବେଳେ ଭଗବାନଙ୍କ ପାଦ ରହିବ ଆସ୍ତେ ଆସ୍ତେ, ମନ ହେଉଛି ରାଜା ଇନ୍ଦ୍ରିୟମାନଙ୍କ ରାଜା, ତେଣୁ ଇନ୍ଦ୍ରିୟମାନେ ଏଇଭଳି ଭାବରେ ନିୟନ୍ତ୍ରିତ ହେବେ, ତେଣୁ ଏଇଭଳି ଭାବରେ ଭଗବାନ ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେଣୁ ଦ୍ୱିତୀୟ ପ୍ରଶ୍ନ ଯେଉଁ ରହିଛି ନେତାଜୀଙ୍କର, ଯେ କାହିଁକି ଲୋକମାନେ ଦେବଦେବୀ ପୂଜା କରୁଛନ୍ତି, ଦେବଦେବୀ ପୂଜାକୁ ମଧ୍ୟ ଭଗବତ ପୂଜାରେ ବର୍ଣ୍ଣନା କରାଯାଇଛି, ଦେବଦେବୀ ପୂଜା କରିବେ କୁହାଯାଇଛି। ଯେଉଁମାନେ ପୂଜା କରିବେ ନାହିଁ ତାଙ୍କୁ ଚୋର ବିଟି କୁହାଯାଇଛି। ଭଗବତ ଗୀତା ତୃତୀୟ ଅଧ୍ୟାୟରେ କୁହାଯାଇଛି ଯେ କ'ଣ ଦେବତାମାନଙ୍କୁ ପୂଜା କରିବା ଦ୍ୱାରା ସେମାନେ ସନ୍ତୁଷ୍ଟ ହୋଇ ଆମର ଯାହା ଆବଶ୍ୟକ ସେ ପୂରଣ କରିବେ। ଏବଂ ପ୍ରବର୍ତ୍ତନ ଚକ୍ରମ ଆମେ ଯେଉଁ ଦେବତାମାନଙ୍କୁ ପୂଜା କରିବା ଯେଉଁ ଯଜ୍ଞ ମାଧ୍ୟମରେ ଦେବତାମାନଙ୍କୁ ପୂଜା କରିବା ଏଇଟା ହେଉଛି କ'ଣ ନା ଯେଉଁ ଆମର ଯେଉଁ ଆବଶ୍ୟକତା ରହିଛି ଅନା ବହୁତ ଭୂତାନୀ ସେମାନଙ୍କର ଯେଉଁ ଖାଦ୍ୟ ଇତ୍ୟାଦି ସବୁ ଆବଶ୍ୟକତା ରହିଛି ଏ ଖାଦ୍ୟ ଆମେ କେମିତି ପ୍ରାପ୍ତ ହେବା ନା ପର୍ଜନ ଅନ୍ନ ସମ୍ଭବ ପର୍ଜନ କହିଲେ ବୃଷ୍ଟି ମାଧ୍ୟମରେ ଅନ୍ନ ଆମେ ପ୍ରାପ୍ତ ହେଉଥାଏ। ବୃଷ୍ଟି କେମିତି ହେଉଛି ନା ଯଜ୍ଞ ହେଉଛି ପର୍ଜନ୍ୟ ଯଜ୍ଞ ମାଧ୍ୟମରେ ଯେଉଁ ବୃଷ୍ଟି ହେଉଛି ଯଜ୍ଞ କହିଲେ କ'ଣ ନା ଯଜ୍ଞ କର୍ମ ସମୁଦ୍ଭବ ଏଇ ଯଜ୍ଞ ଦ୍ୱାରା ଏଇ ଯେଉଁ ବେଦରେ ଯେଉଁ କର୍ମ ସବୁ ରହିଛି ବେଦରେ ଯେଉଁ ଯଜ୍ଞ ବ୍ୟବସ୍ଥା ରହିଛି ବିଭିନ୍ନ ଦେବତୀମାନଙ୍କୁ ପୂଜା କରିବା ପାଇଁ ବ୍ୟବସ୍ଥା ରହିଛି ତେଣୁ ଏଇଟା ଦ୍ୱାରା କ'ଣ ହେଉଛି ନା ଭଗବାନ କହିଲେ ଏଇଟା ହେଉଛି ଗୋଟେ ଚକ୍ର ବ୍ୟବସ୍ଥା କରାଯାଇଛି ଏବଂ ପ୍ରବର୍ତ୍ତନ ଚକ୍ର ନାନୁବର୍ତ୍ତୀ ହେଉଛି ଅଭାବ ଇନ୍ଦ୍ରିୟାରାମ ଭୋଗ ପାଠ ସରିଥିଲେ ଇନ୍ଦ୍ରିୟାରାମ ବୋଲି କୁହାଯାଉଛି ଭୋଗ ପାଠ ତେଣୁ ଦେବାମ ଭାବୟତାନେନ ତେ ଦେବା ଭାବନ୍ତୁଭ ପରସ୍ପର ଭାବନ୍ତ ଶ୍ରେୟମ ପରମ ଭାବସତ ଇଷ୍ଟାନ ଭୋଗାନ ଇବ ଦେବା ତାଶ୍ଚତ ଯଜ୍ଞ ଭାବିତା ତେଇ ଦତ୍ତନ ଅପ୍ରଦାୟ ଯେଉଁ ମୁହୂର୍ତ୍ତେ ତେନେ ଗୋଚ ଆମେ ଏଇଭଳି ଭାବେ ଦେବତାମାନଙ୍କର ଉପାସନା କରିବା ଦେବତାମାନେ ଆମର ଆବଶ୍ୟକତା ପୂରଣ କରିବେ ଦେବାନ ଭାବତାନେନ ତେ ଦେବା ଭାବନ୍ତୁଭ ପରସ୍ପର ଭାବନ୍ତୁ ଶ୍ରେୟମ ପରମ ଆମେ ଉଭୟଙ୍କର ଶ୍ରେୟ ପ୍ରାପ୍ତ ହୋଇପାରିବା କିନ୍ତୁ ଏତାନ୍ ପରମ ସ୍ୱୟଂ ପ୍ରଭାବ ଏତାନ୍ ଯେଉଁ ଭୁକ୍ତେ ସ୍ତେନ ବସନ୍ତି ଏଇଭଳି ଭାବରେ ଯେଉଁମାନେ ଦେବତାମାନଙ୍କୁ ଅର୍ପଣ ନ କରି ଗ୍ରହଣ କରୁଛନ୍ତି ସେମାନେ ସ୍ତେନ ବା ସେମାନଙ୍କୁ ଚୋର ବୋଲି କୁହାଯାଇଛି ଭଗବତ କହିଛନ୍ତି ତୃତୀୟ ଏଇଟା କୁହାଯାଇଛି କିନ୍ତୁ ପୁଣି କହିଗଲା ଯେ ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେଇଟା ସାଧାରଣତଃ ଦେବତାମାନଙ୍କୁ କେମିତି ପୂଜାର ବିଧି ସେମାନେ ବୁଝିପାରନ୍ତି ନାହିଁ ଅନ୍ତବନ୍ଧୁ ଫଳ ତେଷାଂ ତଦ୍ଭବତୀ ଅଳ୍ପମେଧସାମ ଦେବାନ ଦେବଦୂତ ଯାଆନ୍ତି ମଦ୍ଭକ୍ତା ଯାଆନ୍ତି ମାନବି ଯେଉଁମାନଙ୍କର ବିଭିନ୍ନ ପ୍ରକାର କାମନା ରହିଛି ବିଭିନ୍ନ ପ୍ରକାର ଆବଶ୍ୟକତା ପୂରଣ କରିବା ପାଇଁ ସେମାନେ କାଂକ୍ଷତମ କର୍ମଣା ସିଦ୍ଧି ଚାଲନ୍ତି ଇଏ ଦେବତା କର୍ମ ଯେଉଁ ଆମର ଆବଶ୍ୟକତା ରହିଛି ସେ ପୂରଣ କରିବା ପାଇଁ ଯେଉଁ ଦେବତାମାନଙ୍କୁ ଯାଉଛନ୍ତି କାଂକ୍ଷତମ କର୍ମଣା ସିଦ୍ଧି କ୍ଷିପ୍ରଙ୍ଗୀ ମାନସ ଲୋକେ ସିଦ୍ଧି ଭଗବତୀ ପାଇଲା ସେମାନେ ଭାବନ୍ତି କ'ଣ ନା ଆମେ କ୍ଷିପ୍ର ଖୁବ୍ ଶୀଘ୍ର ଦେବତାଙ୍କୁ ପୂଜା କରି ଆମେ ଆମର ଆବଶ୍ୟକତା ପାଇଯିବା କ'ଣ ଭଗବାନ ବିଷ୍ଣୁ ପୂଜା କରି ଡେରି ହେବ ତେଣୁକରି ଏଇଭଳି ଭାବରେ ସେମାନେ ଚିନ୍ତା କରନ୍ତି କିନ୍ତୁ ପ୍ରକୃତରେ ଦେବତାମାନଙ୍କୁ ଯେଉଁ ପୂଜା କରାଯାଉଛି ସେଇଟା ଅବିଧି ପୂର୍ବକ ବୋଲି କୁହାଯାଉଛି ଯଦିଓ ସେମାନେ ଦେବତା ପୂଜା ମାଧ୍ୟମରେ ଭଗବାନ ପୂଜା କରୁଛନ୍ତି କିନ୍ତୁ ସେ ଦେବତା ପୂଜାଟା ଅବିଧି ପୂର୍ବକ ଅବିଧି ପୂର୍ବକ କହିଲେ କ'ଣ ନା ଦେବତାମାନଙ୍କୁ ପୂଜା କରିବା ବିଭିନ୍ନ ପୁରାଣ ମାନଙ୍କରେ ବ୍ରହ୍ମ ଯେଉଁ ରହିଛି ଛଅ 18 ପୁରାଣ ରହିଛି ରଜଗୁଣର 6 ପୁରାଣ ରହିଛି ତମଗୁଣର 6 ପୁରାଣ ରହିଛି ସତ୍ୟଗୁଣର 6 ପୁରାଣ ରହିଛି ରଜଗୁଣ ପୁରାଣରେ ବ୍ରହ୍ମାଦି ଦେବତାମାନଙ୍କୁ ପୂଜାର ବ୍ୟବସ୍ଥା କରାଯାଇଛି ତମଗୁଣ ପୁରାଣରେ ଶିବାଜୀ ଦେବତାମାନଙ୍କୁ ପୂଜାର ବ୍ୟବସ୍ଥା କରାଯାଇଛି ଦେବଦେବୀମାନଙ୍କୁ ପୂଜାର ବ୍ୟବସ୍ଥା କରାଯାଇଛି ତେଣୁ ଏଇଟା ଯେଉଁ ଆମେ ପୂଜା କରିବା ଆମେ ଯେମିତି ପ୍ରକୃତ ସେମାନେ ସେ ଦେବଦେବୀମାନେ କିଏ ବ୍ରହ୍ମା ହୁଅନ୍ତୁ ବା ଶିବ ହୁଅନ୍ତୁ ବା କ'ଣ ବିଷ୍ଣୁ ଯିଏ ରହିଛନ୍ତି ବିଷ୍ଣୁ ନୁହନ୍ତି ବିଷ୍ଣୁ ଭଗବାନ ଯେଉଁ ରହିଛନ୍ତି ଗଣେଶ କାର୍ତ୍ତିକେୟ ବା କାଳୀ ବିଭିନ୍ନ ଦେବାଦେବୀ ସବୁ ରହିଛନ୍ତି ସେମାନେ ଅନ୍ତିମ ଈଶ୍ୱର ନୁହନ୍ତି ଏଇ ଜିନିଷଟା ଆମେ ଜାଣି ପୂଜା କରିବା ଠିକ୍ ଅଛି ଯେମିତି ଆମର ବ୍ରଜବାସୀମାନେ କାତ୍ୟାୟନୀ ପୂଜା କରୁଥିଲେ ଆପଣ ଜାଣି ମାର୍ଗଶ୍ରୀ ମାସ ସେ ପୂଜା ଠିକ କରୁଥିଲେ ସେମାନେ ସେ ପୂଜାରେ ସେମାନେ କ'ଣ କରୁଥିଲେ ନା ନନ୍ଦ ଗୋପ ସୁତମ ଦେବୀ ପଦ୍ମୀ କୃତେ ନମ ସେ ଏଇଭଳି ଭାବରେ ସେ ଦେବଦେବୀମାନେ ପୂଜା କରୁଥିଲେ ଗୋପେଶ୍ୱର ଶିବଜୀ ରହିଛନ୍ତି ବୃନ୍ଦାବନରେ ଗୋପେଶ୍ୱରଙ୍କର ଆରାଧନା କରାଯାଉଥିଲା ତାର କରାଯାଉଥିଲା କ'ଣ ନା ଭଗବାନଙ୍କୁ ଆମେ କେମିତି ପ୍ରାପ୍ତ ହେବା ଜଣେ ଖଟକ ମହାରାଜ ଥିଲେ ଖଟକ ମହାରାଜ ଯିଏକି ଏତେ ଶକ୍ତିଶାଳୀ ଥିଲେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କୁ ଯୁଦ୍ଧ କରୁଥିଲେ
ତେଣୁ ଯେମିତି ଅସୁର ମାନେ ପରାଜିତ ହେଇଗଲେ ଦେବତା ମାନେ କହିଲେ ଭାଗବତ ଆରମ୍ଭରେ କଥା ସୁଭଦ୍ର ଗୋସ୍ୱାମୀ ବହୁତ କରିଛନ୍ତି ଖଟୁଆ ନାମ ରାଜସେ ଜ୍ଞାତା ୟତା ମହିଷ ମୁହୂର୍ତ୍ତ ସର୍ବମୁତ୍ସୃତ୍ୟ ଗତବାନ ଅଭୟମ ହରି ତବାପି ତରି କୌରବ୍ୟ ସପ୍ତାହ ଜୀବିତା ଅଭି ଉପକଳ୍ପ ସର୍ବମ ତାପତ ସାମ୍ପ୍ରାୟିକ କେବେ ସୁଭଦ୍ର ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଭାଗବତ ଆରମ୍ଭରେ ଦ୍ୱିତୀୟ ସ୍କନ୍ଧରେ ପରୀକ୍ଷିତ ଜଣେ ରାଜା ଥିଲେ ଖଟୁଆ ମହାରାଜ ଯିଏକି ଦେବତାମାନଙ୍କ ସହିତ ମିଶି ଯୁଦ୍ଧ କରୁଥିଲେ କିନ୍ତୁ ଯେତେବେଳେ ଦେବତାମାନେ କହିଲେ ହେ ଖଟୁଆ ମହାରାଜ ଆପଣ କ'ଣ ବର ଆମକୁ ନିଅନ୍ତୁ ନା ମୋତେ କ'ଣ ବର ଦେଇପାରିବ ଅମର ବର ଦେଇପାରିବ ଦେବତାମାନେ ଆମର ନୁହନ୍ତି ବ୍ରହ୍ମା ବି ଆମର ନୁହନ୍ତି ଭଗବତ ଭଗବାନ କହିଲେ ଆବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତନ ବ୍ରହ୍ମଲୋକଠୁ ମଧ୍ୟ ଏଇ ଜନ୍ମମୁକ୍ତି ରହିଛି ତେଣୁ ସେ କହିଲେ ମୋର ଆୟୁଷ କେତେ ତେଣୁ ଦେବତାମାନେ ଦେଖିଲେ ତାଙ୍କର ଆୟୁଷ ଗୋଟିଏ ମୁହୂର୍ତ୍ତ ରହିଛି ତେଣୁ ସେ ଗୋଟେ ଦ୍ରୁତଗାମୀ ଯାନ ତାଙ୍କ କହିଲେ ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅ ସେ ଯାନରେ ଆସି ଅଯୋଧ୍ୟା ଆଡ଼କୁ ଆସିଲେ ସ୍ୱର୍ଗଲୋକରୁ ଅଯୋଧ୍ୟା ଆଡ଼କୁ ଆସିଲେ ଆମର ପୃଥିବୀକୁ ଅଯୋଧ୍ୟା ରହିଛି ସେଇଠି ଆସି ଭଗବାନଙ୍କୁ ଚିନ୍ତନ କରି ସେ ଭଗବାନ ଗୋଟିଏ ମୁହୂର୍ତ୍ତରେ ସେ ପ୍ରାପ୍ତ ହେଇଗଲେ ତେଣୁ ଦେବାଦେବୀମାନଙ୍କୁ ପୂଜା କରିବା ଏଇଭଳି ଭାବରେ ପୂଜା କରିବା ତାହେଲେ ଠିକ୍ ଅଛି ଯେ ସେମାନେ ହେଉଛନ୍ତି ଭଗବାନଙ୍କର ଅଂଶ ଯେମିତି ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ ବିଭିନ୍ନ ଦେବାଦେବୀମାନେ ପୂଜା ବିଷୟରେ କହିଛନ୍ତି ଯେମିତି ବ୍ରହ୍ମା ନିଜଙ୍କର ପୂଜା ବିଷୟରେ କହିଛନ୍ତି ଶିବଜୀଙ୍କର ପୂଜା କହିଛନ୍ତି ଦୁର୍ଗାଙ୍କ ପୂଜା ବିଷୟରେ କହିଛନ୍ତି ଗଣେଶଙ୍କ ପୂଜା ବିଷୟରେ କହିଛନ୍ତି ସମସ୍ତ ଦେବାଦେବୀମାନଙ୍କ ପୂଜା ବିଷୟରେ କହିଛନ୍ତି ଯେମିତି ଇଚ୍ଛାନୁରୂପ ଗୋବିନ୍ଦ ମହାପୁରୁଷ ତମଂ ଭଜାମି ଯୋଉ ଏଇ ସୃଷ୍ଟି ସ୍ଥିତି ପ୍ରଳୟ ଯିଏକି ଦୁର୍ଗାଦେବୀ କରୁଛନ୍ତି ଇଏ କେମିତି କରୁଛନ୍ତି ନା ଏଇ ଛାଇ ବୋଲି କାଟିଲୁ ଭଗବାନ ହେଉଛନ୍ତି ଆଲୋକ ସେ ହେଉଛନ୍ତି ଛାଇ ଇଚ୍ଛା ଭଗବାନଙ୍କ ଇଚ୍ଛା ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି ତେଣୁ ଦେବଦେବୀମାନେ ପୂଜା କଲାବେଳେ ଆମେ ପୂଜା କରିବା ଏଇଭଳି ଭାବରେ ଯେ ଭଗବାନଙ୍କର ଏମାନେ ହେଉଛନ୍ତି ପ୍ରତିନିଧି ଏଇଭଳି ଭାବରେ ପୂଜା କରିବା ସେ ପୂଜା ଠିକ୍ ଅଛି କିନ୍ତୁ ଯଦି ପୂଜା କରିବା ଯେ ସେମାନେ ସବୁ କିଛି ଆମେ ପ୍ରଦାନ କରିବେ ତାହେଲେ ସେଇଟା ପୁରା ଅଭିଧି ପୂର୍ବକ ପୂଜା
ହରେ କୃଷ୍ଣ ଆଉ କାହାର କ'ଣ ପ୍ରଶ୍ନ ଅଛି
ଆମର ଯେଉଁ ପ୍ରଶ୍ନ ଉତ୍ତର ହେବ ଆମେ ଯେଉଁ ବିଷୟରେ କହିଛେ ସେ ବିଷୟରେ ପ୍ରଶ୍ନ ଉତ୍ତର ଭଲ ହେବ ଯାହା ହଉ ଯେ ଅଷ୍ଟମ ଯୋଗ କହୁଛନ୍ତି ଆପଣ ନାଁଟା କ'ଣ କୃଷ୍ଣ ତେଣୁ ଭଗବାନ ଏଇସବୁ ଅଷ୍ଟାଙ୍ଗ ଯୋଗ ବିଷୟରେ ମଧ୍ୟ କହିଛନ୍ତି ଭଗବତ ଅଷ୍ଟମ ଅଧ୍ୟାୟରେ ଭଗବାନ ଅଷ୍ଟାଙ୍ଗ ଯୋଗ ବିଷୟରେ କହିଛନ୍ତି ସର୍ବଦ୍ୱାରାଣି ସଂଯମ୍ୟା ମନବୃଦ୍ଧି ଏଇସବୁ ଅଷ୍ଟାଙ୍ଗ ଯୋଗ ବିଷୟରେ ରହିଛି ପାତଞ୍ଜଳିକରେ ଅଷ୍ଟାଙ୍ଗ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ପାତଞ୍ଜଳି କହିଛନ୍ତି ସେଇଟା ଅଷ୍ଟାଙ୍ଗ ଯୋଗ କ'ଣ କ'ଣ ନା ପ୍ରଥମେ ଯମ ନିୟମ ଏସବୁ ରହିଛି କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ ଏସବୁ ନିୟମ ଜମ ନିୟମ ତାପରେ ଆସନ ଉଭୟ ଭାବରେ ଆସନ ବସିବେ ପ୍ରାଣାୟାମ କେମିତି କରିବେ ପୂରକ ରେଚକ କୁମ୍ଭକ ଇତ୍ୟାଦି ପ୍ରାଣାୟାମ ରହିଛି ତେଣୁ ଏଇଭଳି ଭାବରେ ଜମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଭଗବାନଙ୍କୁ ଧ୍ୟାନ କରିବେ ପ୍ରତ୍ୟାହାର ଧାରଣା ସମାଧି ଏସବୁ କେମିତି ଅଷ୍ଟାଙ୍ଗ ଯୋଗ ରହିଛି ଆଠଟି ପ୍ରୋସେସ୍ ରହିଛି ଅଷ୍ଟାଙ୍ଗ ଯୋଗ କରାଯାଉଛି ତେଣୁ ଆ ଦ୍ୱାରା ଏଇ ଯେଉଁ ଆମେ ଯେଉଁ ଶ୍ୱାସକୁ ନିୟନ୍ତ୍ରଣ କରୁଛେ ଆମେ କେତେଟା ଶ୍ୱାସ ନେଇଛେ ସେଇଟା ଆମର ନିର୍ଦ୍ଧାରିତ କରାଯାଇଛି ଆମେ କେତେ ବର୍ଷ ବଞ୍ଚିବା ସେ ଅନୁସାରେ ଆମର ଯେଉଁ ଶ୍ୱାସ ପ୍ରଶ୍ୱାସ ଉପରେ ନିର୍ଭର କରୁଛି କେତେ ବର୍ଷ ବଞ୍ଚିବା ତେଣୁକରି ଆମର ଭଗବତ ଗୀତା 17 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଆୟୁ ସତ୍ୟ ବଳା ରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନ ଆୟୁଷ ଆମେ ବଢ଼ିଯିବ ଯଦି ସାତ୍ୱିକ ଖାଦ୍ୟ ଗ୍ରହଣ କରିବା କାରଣ ଏ ଶ୍ୱାସକୁ ନିୟନ୍ତ୍ରଣ କରିପାରିବା ଯିଏ ଯେତିକିଟା ଶ୍ୱାସ ନେଇକି ସେଇଟା ଗଣା ହେଇଛି ଯେତିକିଟା ଶ୍ୱାସ ସେ ନେବେ ଆଗେ ଯେତିକି ଜୀବନକାଳ ହେଉ ସେତିକିଟା କିନ୍ତୁ ଜଣେ ଯଦି ତାକୁ ନିୟନ୍ତ୍ରଣ କରିଦେବ ଯେମିତି ପ୍ରଭୁ ଧ୍ୟାନ ଦିଅନ୍ତି ଗୋଟେ ଜାଗାରେ ଖଣି ପୋଡ଼ା ହେଲା ବେଳେ ଗୋଟେ ବେଗଟେ ମିଳିଲା, ବେଗଟେ ମାତିଥିଲା କିନ୍ତୁ ସିଏ ନେଇ ପଡ଼ିଲା, ନେଇକି ମୃତ୍ୟୁକରଣ କଲା, ମାନେ ବେଗ ମଧ୍ୟ ଜାଣିଛି, କୁମ୍ଭକ ଯୋଗ ଜାଣିଛି ସିଏ କେମିତି ଆମେ ନିଶ୍ୱାସ ଯେଉଁ ହିମାଳୟରେ ଯେଉଁ ରହିଛନ୍ତି ଯୋଗୀମାନେ ରହିଛନ୍ତି ଶହ ଶହ ବର୍ଷ ବଞ୍ଚୁଛନ୍ତି, କାହିଁକିନା ସେମାନେ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିପାରୁଛନ୍ତି, ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କଲେ ସେମାନେ ବହୁତ ବର୍ଷ ବଞ୍ଚିପାରିବେ। ତେଣୁ ଅଷ୍ଟାଙ୍ଗ ଯୋଗରେ ସାଧାରଣତଃ ଯେଉଁ ସିଦ୍ଧି ରହିଛି ଆଠଟି ସିଦ୍ଧି ରହିଛି, ମୁଖ୍ୟ ହେଉଛି ଆଠଟି, ମଣିମା ଲକ୍ଷ୍ମୀମା ଇତ୍ୟାଦି ସବୁ ରହିଛି ସିଦ୍ଧି। ତେଣୁ ଏମାନେ ଯେଉଁ ଅଷ୍ଟାଙ୍ଗ ଯୋଗରେ ଅଗ୍ରସର ହୁଅନ୍ତି ସାଧାରଣତଃ ଭଗବାନ ପ୍ରାପ୍ତ ହେବା ପାଇଁ ଅଷ୍ଟାଙ୍ଗ ଯୋଗ ଆଚରଣ କରିବା କଥା। ଅଷ୍ଟାଙ୍ଗ ଯୋଗ ମାର୍ଗରେ ଭଗବାନ ସେମାନେ ପରମାତ୍ମା ରୂପରେ ଅନୁଭୂତି ଅନୁଭବ କରିବେ, ଯୋଗ ମାଧ୍ୟମରେ ଭଗବାନଙ୍କୁ ପରମାତ୍ମା ରୂପରେ ସେମାନେ ପ୍ରାପ୍ତ ହେବେ। କିନ୍ତୁ ଏଇ ଯେଉଁ ଯୋଗ ସିଦ୍ଧି ରହିଛି ସେଇଟା ଗୋଟେ ତା'ର ପ୍ରଲୋଭନ, ତା'ର ଗୋଟେ ବାଧା ଆସୁଛି, ସେମାନେ ସେଇ ଯୋଗ ପ୍ରତି ଯୋଗ ସିଦ୍ଧି ପ୍ରତି ଆସକ୍ତ ହେଇ ଭଗବାନ ଭକ୍ତିକୁ ଭୁଲି ଯାଆନ୍ତି ସେମାନେ। ତେଣୁ ଏଇ ଭଳିଆ ଅଷ୍ଟାଙ୍ଗ ଯୋଗର ବ୍ୟବସ୍ଥା ରହିଛି।
ହରେ କୃଷ୍ଣ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ ସବୁ ଖରାରେ ମଧ୍ୟ ସମସ୍ତେ ଆସିଛନ୍ତି କଷ୍ଟ କରି, ଆମର ଏହି ପ୍ରକାର କାର୍ଯ୍ୟକ୍ରମ ଆଜି ଯେଉଁ ପ୍ରଥମ ରବିବାର ହେଲା, ପୁଣି ଥରେ ଆମେ ତୃତୀୟ ରବିବାର ଏଠି ସମସ୍ତେ ବସିବା। ସେଠି ଆମର ତୃତୀୟ ରବିବାର ଆମର ଆସୁଛନ୍ତି ପରମ ପୂଜ୍ୟ ଚୈତନ୍ୟ ଚନ୍ଦ୍ର ଦାସ ମହାରାଜ, ତ ସେ 13 ତାରିଖରେ ଆସିବେ, ତାଙ୍କର 14 ତାରିଖରେ ଗୋଟେ ପ୍ରୋଗ୍ରାମ ରହିଛି ଚୈତନ୍ୟଚନ୍ଦ୍ର ମହାରାଜ 14 ତାରିଖରେ ଅଛି ବୋଳଝରେ, ଏବଂ 15 ତାରିଖରେ ଆମର ମନ୍ଦିରର ଉଦ୍ଧାର କାର୍ଯ୍ୟକ୍ରମ, ଏବଂ 16 ତାରିଖରେ କାଳସଣ୍ଡର ଆସିକା। ଏହା ପରିବର୍ତ୍ତେ ଆମର ନିକଟ ଭବିଷ୍ୟତରେ ରହିଛି କାର୍ଯ୍ୟକ୍ରମ ଆସିକାରେ ବିଜୁ ପଟ୍ଟନାୟକ ପଡ଼ିଆ ପରମ ପୂଜା ହଳଧର ସ୍ୱାମୀ ମହାରାଜଙ୍କ ଗୋଟେ ଭାଗବତ ସପ୍ତାହ ରହିଛି, ଟପିକ୍ ହେଉଛି ବଳି ବାମନ ଚରିତ। ଆସିକା ବିଜୁ ପଟ୍ଟନାୟକ ପଡ଼ିଆ April 5 ତାରିଖଠୁ 11 ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା 6:30ରୁ 8:30 ପର୍ଯ୍ୟନ୍ତ। ତେଣୁ ସମସ୍ତଙ୍କୁ ଆମେ ସେଠି ଆମନ୍ତ୍ରଣ କରୁଛୁ, ଆପଣ ସମସ୍ତେ ଆସନ୍ତୁ, ସେଠି ଆପଣ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ହରେ କୃଷ୍ଣ। ୟା ପରିବର୍ତ୍ତେ ଆଉ ଜଣେ ଆମର ଇସ୍କନ୍ଦ ବରିଷ୍ଠ ଗୁରୁ ଏବଂ GBCC ଆସୁଛନ୍ତି 23 ତାରିଖ ସନ୍ଧ୍ୟା, ତାଙ୍କର କାର୍ଯ୍ୟକ୍ରମ ରହିଛି 23, 24, 25, 26 3 ଦିନ, 24, 25, 26 ଏପ୍ରିଲ ସନ୍ଧ୍ୟା ସମୟ ସିଦ୍ଧ ମହାରାଜ ଆମର ପରମ୍ପରା ଭକ୍ତି ଗର ନାରାୟଣ ସ୍ୱାମୀ ସେ ଆସୁଛନ୍ତି। ଏ ପ୍ରକାର ଆମର ଏଇ ମାସର କାର୍ଯ୍ୟକ୍ରମ ଏଠି ରହୁଛି, ଏବଂ ପ୍ରଭୁଙ୍କର ଯେଉଁ ପ୍ରଭୁଟା ଆମେ ଆଜି କଥା ଶୁଣେ, ତାଙ୍କର ଆଉ ଗୋଟିଏ କାର୍ଯ୍ୟକ୍ରମ ରହିଛି 9 ତାରିଖରେ ବ୍ରହ୍ମପୁର ପାଖରେ ଡୁରା ଗୋଟେ ଗାଁ ଅଛି, ଦିନ ସମୟ ଅଛି, ଯଦି କିଏ ଚାହାନ୍ତି ସେଥିରେ ଅଂଶଗ୍ରହଣ କରିପାରନ୍ତି। ହରେ କୃଷ୍ଣ। ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତଂ କି ଜୟ, ପାଦ ସେବା ପ୍ରଭୁ କି ଜୟ।